ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଯୁକ୍ତି ଚାଳିତ ଶତାବ୍ଦୀରେ ମାନବକୁ ସମ୍ବେଦନଶୀଳ କରିବାକୁ ହେଲେ ସଙ୍ଗୀତ, କଳା ଓ ନୃତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମୁମ୍ବାଇର ଜିଓ ୱାର୍ଲଡ କନ୍ଭେନ୍ସନ୍ ସେଣ୍ଟରରେ ପ୍ରଥମ ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଓ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ 2025ର ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ୱେବ୍ସ ଏକ ସଂକ୍ଷିପ୍ତ ଶବ୍ଦ ନୁହେଁ, ବରଂ ଏହା ସଂସ୍କୃତି, ସୃଜନଶୀଳତା ଏବଂ ସାର୍ବଜନୀନ ସଂଯୋଗର ଏକ ଲହରୀ। ବର୍ତ୍ତମାନ ନବସୃଜନ, ବିଷୟବସ୍ତୁ ଏବଂ ସଂସ୍କୃତି ମାଧ୍ୟମରେ ନାରଙ୍ଗୀ ଅର୍ଥନୀତିର ଉଦୟ ହୋଇଛି। ଏହା ମାଧ୍ୟମରେ ଭାରତର କଳା, ସଂସ୍କୃତି ଏବଂ ସିନେମା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚପାରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
100 ଅଧିକ ଦେଶକେ ଆର୍ଟିଷ୍ଟ, ଇନୋଭେଟର, ଇନ୍ଭେଷ୍ଟର ଅର୍ ପଲିସି ମେକର ଏକ ସାଥ ଏକ ହି ଛତ କେ ନିଚେ ଏକତ୍ର ଆଏ। ୱେବ୍ସ ୟେ ସିର୍ଫ ଆକ୍ରୋନିମ ନହିଁ ହୈ, ୟେ ବାକଇ ଏକ ୱେବ୍ ହୈ। କଲ୍ଚର କି, କ୍ରିଏଟିଭିଟି କି, ୟୁନିଭର୍ସାଲ କନେକ୍ଟ କି।
100ରୁ ଅଧିକ ଦେଶର କଳାକାର, ନବସୃଜନକାରୀ, ନିବେଶକ ଏବଂ ନୀତି ନିର୍ଦ୍ଧାରକମାନେ ଗୋଟିଏ ସ୍ଥାନରେ ଏକାଠି ହୋଇଥିବାରୁ ଏହି ସମ୍ମିଳନୀ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି। ସମ୍ମିଳନୀର ଦ୍ୱିତୀୟ ଦିବସରେ ଆଜି ସିନେମା, ରେଡିଓ, କାହାଣୀ କଥନ ଆଦି ବିଷୟବସ୍ତୁକୁ ନେଇ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱର ଲୋକସେବା ଭବନଠାରେ ରାଜ୍ୟରେ ବିମାନ ଚଳାଚଳ ଭିଭିଭୂମି ଏବଂ ନେଟ୍ୱାର୍କ ନିର୍ମାଣ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ପାରାଦୀପରେ ଏକ ଗ୍ରୀନ୍ଫିଲ୍ଡ ବିମାନ ବନ୍ଦର ନିର୍ମାଣ ସମେତ ପୁରୀ ଓ ରାଉରକେଲା ବିମାନ ବନ୍ଦରର ବିକାଶ ନେଇ ଆଲୋଚନା ହୋଇଛି। ଏହାସହ 15 ଜିଲ୍ଲାରେ ହେଲିପୋର୍ଟ ନିର୍ମାଣ ନେଇ ମଧ୍ୟ ନିଷ୍ପତ୍ତି ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ରାଷ୍ଟ୍ରାୟତ୍ତ ବିମାନ ବନ୍ଦରଗୁଡ଼ିକର ଉନ୍ନତିକରଣ, ବିମାନ ଚଳାଚଳ ୟୁନିଟ୍ର ଦକ୍ଷତା ବୃଦ୍ଧି ସହ ଭିଭିଭୂମି ବିକାଶ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ରବି ଋତୁ ଧାନ କିଣା ନେଇ ପ୍ରସ୍ତୁତି ଶେଷ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ଏ ସମ୍ପର୍କରେ ସମୀକ୍ଷା କରାଯାଇଛି। ରବି ଋତୁରେ ଧାନ କ୍ୱିଣ୍ଟାଲ ପିଛା 2300 ଟଙ୍କା ଓ ଇନ୍ପୁଟ୍ ସହାୟତା ବାବଦକୁ 800 ଟଙ୍କା, ଧାନ କ୍ରୟର 48 ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଆଜି ଅପରାହ୍ନରେ ପ୍ରକାଶ ପାଇବ। ଏଥିସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମ ପରୀକ୍ଷା ଫଳ ପ୍ରକାଶ ପାଇବ। ସନ୍ଧ୍ୟା 6 ପରେ ବୋର୍ଡର ୱେବ୍ସାଇଟ୍ bseodisha.ac.inରେ ପରୀକ୍ଷା ଫଳ ଉପଲବ୍ଧ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ 3133 ପରୀକ୍ଷା କେନ୍ଦ୍ରରେ 510,778 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଭାରତୀୟ ନିର୍ବାଚନ ଆୟୋଗ ଭୋଟର ତାଲିକାକୁ ଉନ୍ନତ କରିବା ତଥା ଭୋଟ୍ ପ୍ରକ୍ରିୟାକୁ ଅଧିକ ସୁବିଧାଜନକ କରିବା ପାଇଁ ନୂତନ ପଦକ୍ଷେପ ଆରମ୍ଭ କରିଛନ୍ତି। ଆୟୋଗ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଭାରତର ରେଜିଷ୍ଟ୍ରାର ଜେନେରାଲ୍ଙ୍କଠାରୁ ମୃତ୍ୟୁ ପଞ୍ଜୀକରଣ ତଥ୍ୟ ଗ୍ରହଣ କରିବେ। ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନେ ସମୟାନୁସାରେ ଯେଭଳି ପଞ୍ଜୀକୃତ ମୃତ୍ୟୁର ସୂଚନା ମିଳିପାରିବ ତାହା ନିଶ୍ଚିତ କରିବେ। ପରେ ଏହାକୁ ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ପୁନଃ ଯାଞ୍ଚ କରାଯିବ। ଅନ୍ୟପକ୍ଷରେ ଭୋଟର ସୂଚନା ସ୍ଲିପ୍ଗୁଡ଼ିକୁ ଭୋଟର ଅନୁକୂଳ କରିବା ପାଇଁ ଏହାର ଡିଜାଇନ୍ରେ ପରିବର୍ତ୍ତନ କରିବାକୁ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ମଣ୍ଡଳର ମୁଖ୍ୟ ମହାଡାକପାଳ ନିର୍ମଳଜିତ ସିଂ ଓ ଡାକସେବା ନିର୍ଦ୍ଦେଶକ ଅମିତ କୁମାର ଝା ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟିଙ୍କୁ ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଉଭୟ ଅଧିକାରୀ ନାଗରିକମାନଙ୍କୁ ପ୍ରଦାନ କରାଯାଉଥିବା ଡାକସେବା ଓ ପ୍ରଯୁକ୍ତି ବିଦ୍ୟା ଆଧୁନିକୀକରଣ ପ୍ରସ୍ତାବ ବିଷୟରେ ରାଜ୍ୟପାଳଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ମହାଡାକପାଳ ଏହି ଅବସରରେ ରାଜ୍ୟପାଳଙ୍କୁ ମାଇ ଷ୍ଟାମ୍ପ ପ୍ରଦାନ କରିଥିଲେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀ ଟାଉନ୍ ହଲ୍ଠାରେ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ରାଞ୍ଚଳ ଆର୍ଡିସିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଶୃଙ୍ଖଳିତ ନୀତି, ଜନଗହଳି ନିୟନ୍ତ୍ରଣ ଓ ବିଭିନ୍ନ ବିଭାଗର କାର୍ଯ୍ୟକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବା ସହ ଅନେକ ନିଷ୍ପତ୍ତି ନିଆଯାଇଛି। ଅପରପକ୍ଷରେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜ୍ୟରେ କାଳବୈଶାଖୀର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗତକାଲି ପ୍ରାୟ ସମସ୍ତ ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି କଟକ, ଖୋର୍ଦ୍ଧା ସମେତ 13 ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।